ମୁଁ ମନର ମାତା ପଟ୍ଟନାୟକ ସ୍ୱାଧୀନ ନଗର ମୋ ଘର ମୁଁ କହିବାକୁ ଚାହୁଁଛି ଅଳିଆ ଗାଡ଼ି ଆସୁଛି 4 ଦିନରେ 5 ଦିନରେ ତାପରେ ଜମା ହେଉଛି ଅଳିଆ ବହୁତ ଅସୁବିଧା ହେଉଛି ଆଉ ପାଣି ତ ଦିଆ ହେଇଛି ଆମେ ଇଏ ତରଫରୁ ପ୍ରାଇଭେଟ ତରଫରୁ କରିଛୁ ଆଉ ପାଣି ବି ସରକାର ଦେଇଛନ୍ତି ସେଇଟା ଗୋଟେ ଅସୁବିଧା ଥିଲା ସୁବିଧା ହେଇଗଲା ଆଉ କିଏ ତାର ତରଫରୁ ମଧ୍ୟ ମୁଁ ରୋଗରେ ପଡ଼ିଥିଲି ଉଠି ବସି ପାରୁନଥିଲି ଅଣ୍ଟା ବାତ ହେଉଥିଲା ସେଇ ଟାଇମରେ ସେ ମୋତେ ସାହାଯ୍ୟ କରିଥିଲେ ଆଉ ହ୍ୱିଲ୍ ଚେୟାର ଦେଇଥିଲେ ଆଶା ବାଡ଼ି ଦେଇଥିଲେ ସେ ମୁଁ ଲାଟିନ୍ ଫାଟିନ୍ ଯାଏ ଆଉ ଗୋଟେ ଅସୁବିଧା ହେଉଛି ମୋର ଲାଟିନ୍ ବହୁତ ଅସୁବିଧା ଲାଟିନ୍ ମୁଁ ଆର୍ଥିକ ଅଭାବ ଲୋକ ଲାଟିନ୍ରେ ମୁଁ କରିପାରୁନି କି କେତେ ସମସ୍ୟା ଆସିଲାଣି ମୋତେ ସେତେ ସମାଜସେବୀମାନେ ମୁଁ କହିଛି ସେମାନେ ହଁ କରିଦିଅନ୍ତି କରିଦେଉନାହାନ୍ତି ମୁଁ ବହୁତ ଅସୁବିଧାର ଲାଟିନ୍ରେ କରିଛି ଆଉ ଏମିତି କିଛି ସୁବିଧା କିଛି ଅସୁବିଧା ନେଇକି ଆମେ ବସ୍ତ୍ରରେ ଇଏ କରୁଛୁ କାଳ କାଟିଛୁ ଆଉ ଯାହା ଅସୁବିଧା ଅଛି ଆପଣମାନେ ଯଦି ସୁବିଧା କରିଦେବେ ବୋଲେ ଚିରୋପକୃତ ହେବ